ନମସ୍କାର, ମୋ ନାଁ ବନିତା ଦିଗାଲ, ମୁଁ ଆଦିବାସୀ ଗାଁରେ ରୁହେ, ୱାର୍ଡ ନମ୍ବର 21। ଆମ ସାହିରେ ଡ୍ରେନ୍ର ପ୍ରୋବ୍ଲେମ୍ ବହୁତ ରହିଛି। ଯେତେବେଳେ ଆମର ବର୍ଷା ହେଉଛି, ପାଣି ଏଠି ସେଠି ଜମି ଯାଏ, ଠିକ ସମୟରେ ପାଣି ଯାଇପାରୁନି, ଯାହାଫଳରେ ଲୋକମାନେ ରାସ୍ତାରେ ମଧ୍ୟ ପାଣି ଛାଡୁଛନ୍ତି। ଆଉ ଏଇ ବର୍ଷା ସିଜନରେ ପ୍ରାୟ ସମସ୍ତଙ୍କର ଡେଙ୍ଗୁ ହେଇଯାଇଛି, ଆଉ ମଶା ଅନେକ ଜମା ହେଇ ରହୁଛନ୍ତି। ସେଥିପାଇଁ ଆମ ସାହିକୁ ଯଦି ଡ୍ରେନ୍ର କିଛି ବ୍ୟବସ୍ଥା କରାଯାଏ ତାହେଲେ ସାହିର ଲୋକମାନେ ବହୁତ ଉପକୃତ ହବ, ଆଉ ରାସ୍ତାଘାଟ ମଧ୍ୟ ପରିଷ୍କାର ରହିବେ, ଆଉ ସମସ୍ତେ ଏତେ ଆଉ ରୋଗରେ ମଧ୍ୟ ପଡିବେନି। କାରଣ ପ୍ରତ୍ୟେକ ଘରେ ଘରେ ଆଜି ଡେଙ୍ଗୁ ହେଇଛି, ସମସ୍ତେ ବହୁତ ଅସୁସ୍ଥତା ଅବସ୍ଥାରେ ଅଛନ୍ତି। ସେଥିପାଇଁ ସାହିରେ ଗୋଟେ ଡ୍ରେନ୍ର ବ୍ୟବସ୍ଥା କରିଦିଅନ୍ତୁ।